ಸುಂದರವಳಿ.
ହ୍ୟାଲୋ, ମୁଁ କୁମୁଦିନୀ ସାମନ୍ତରାୟ 63 ନମ୍ବର ୱାର୍ଡରୁ କହୁଛି, ଆମର ତାରିଣୀ ଧର୍ମବିହାର ତାରିଣୀ ବସ୍ତି। ଆମର ରାସ୍ତା ମେନ ପ୍ରୋବ୍ଲେମ ହେଲା, ରାସ୍ତା ମାନେ ଦବି ଯାଇଛି, ତାପରେ ଆମର ଘର ଘରୁ ଅଳିଆ ଓଳା ହେଇକି ଗଦା ହଉଥିଲା, ଗାଡି ଆସିକି ସଫେଇ ଗାଡି ଆସିକି ନଉଥିଲା, କିନ୍ତୁ ବର୍ତ୍ତମାନ ସଫେଇ ଗାଡି ଆସିକି ନଉନି, କାହିଁକି ରାସ୍ତା ଆମ ରୋଡ ମଝିରୁ ନଉଛି କିନ୍ତୁ ସାହି ଭିତରକୁ ଆସିକି ସଫେଇ ଗାଡି ନଉନି, ସେଥିପାଇଁ ଆମେ ରାସ୍ତା ମଝିରେ ରୋଡ ସାଇଡ୍ ରେ ରାସ୍ତା ମଝିରେ ଅଳିଆ ପକଉଛୁ, ତାହାର ସମାଧାନ କରୁଛୁ।